ଓମ୍ ଶାନ୍ତି। ଆଜି 27 ଜୁନ୍ 2025 ବାପଦାଦାଙ୍କର ମଧୁର ସାକାର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ, ତୁମମାନଙ୍କର ସମୟ ବହୁତ ମୂଲ୍ୟବାନ, ସେଥିପାଇଁ ଫାଲତୁ କଥାରେ ନିଜର ସମୟ ନଷ୍ଟ କର ନାହିଁ। ଆଜିର ପ୍ରଶ୍ନ, ମନୁଷ୍ୟରୁ ଦେବତା ହେବା ପାଇଁ ବାବାଙ୍କଠାରୁ କେଉଁ ଶ୍ରୀମତ ମିଳିଛି? ବାବା ଉତ୍ତରରେ କହୁଛନ୍ତି, ସନ୍ତାନମାନେ, ଯେହେତୁ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ, ତେଣୁ ତୁମ ଭିତରେ କୌଣସି ଆସୁରୀ ସ୍ୱଭାବ ରହିବା ଉଚିତ ନୁହେଁ। ନମ୍ବର 2, କାହା ଉପରେ କ୍ରୋଧ କରିବା ଉଚିତ ନୁହେଁ। ନମ୍ବର 3, କାହାକୁ ବି ଦୁଃଖ ଦେବାର ନାହିଁ। ନମ୍ବର 4, କୌଣସି ଫାଲତୁ କଥା ଶୁଣିବାର ନାହିଁ। ବାବାଙ୍କର ଶ୍ରୀମତ ହେଲା, ହିୟର ନ ଇଭିଲ, ସି ନ ଇଭିଲ, ଥିଙ୍କ ନ ଇଭିଲ, ଟକ୍ ନ ଇଭିଲ, ଡୁ ନ ଇଭିଲ, ଅର୍ଥାତ୍ ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ, ଖରାପ କଥା ଦେଖ ନାହିଁ, ଖରାପ କାମ କର ନାହିଁ, ଆଦି ଆଦି। ଓମ୍ ଶାନ୍ତି। ତୁମମାନଙ୍କର ବସିବା ବହୁତ ସହଜ ଓ ସରଳ ଅଟେ, କେଉଁଠି ମଧ୍ୟ ବସିପାରିବ, ଚାହେଁ ଜଙ୍ଗଲରେ ବସ, ପାହାଡ଼ ଉପରେ ବସ, ଘରେ ବସ ବା କୁଟିଆରେ, ଯେଉଁଠାରେ ବି ବସିପାର। ଏପରି ବସିବା ଦ୍ୱାରା ତୁମେ ପିଲାମାନେ ପରିବର୍ତ୍ତନ ହେଉଛ। ତୁମେମାନେ ଜାଣୁଛ, ଏବେ ଆମେ ମନୁଷ୍ୟ, ଭବିଷ୍ୟତରେ ଦେବତା ହେବାକୁ ଯାଉଛୁ, ଆମେ କଣ୍ଟାରୁ ଫୁଲ ହେଉଛୁ। ବାବା ବଗିଚାର ମାଲିକ ମଧ୍ୟ ଅଟନ୍ତି, ମାଳି ମଧ୍ୟ ଅଟନ୍ତି। ଆମେ ବାବାଙ୍କୁ ମନେ ପକାଇବା ଦ୍ୱାରା ଏବଂ 84 ଜନ୍ମର ଚକ୍ରକୁ ବୁଦ୍ଧିରେ ଘୂରାଇବା ଦ୍ୱାରା ଟ୍ରାନ୍ସଫର ପରିବର୍ତ୍ତନ ହେଉଛେ। ଏଠାରେ ବସ ଅଥବା ଯେଉଁଠି ମଧ୍ୟ ବସ, ତୁମେ ଧୀରେ ଧୀରେ ପରିବର୍ତ୍ତନ ହୋଇ ମନୁଷ୍ୟରୁ ଦେବତା ହୋଇଯାଉଛ। ବୁଦ୍ଧିରେ ଲକ୍ଷ୍ୟ ଅଛି, ଆମେ ଏହା ହେବାକୁ ଯାଉଛୁ। ଯେକୌଣସି କର୍ମଧନ୍ଦା କର, ରୁଟି ତିଆରି କର, ବୁଦ୍ଧିରେ କେବଳ ବାବାଙ୍କୁ ମନେ ପକାଉଥାଅ। ସନ୍ତାନମାନଙ୍କୁ ଏହି ଶ୍ରୀମତ ମିଳୁଛି, ଚାଲିବୁଲି ସବୁକିଛି କରି କେବଳ ବାବାଙ୍କୁ ମନେ ପକାଅ। ବାବାଙ୍କର ସ୍ମୃତି ଦ୍ୱାରା ସମ୍ପତ୍ତିର ମଧ୍ୟ ସ୍ମୃତି ଆସିଥାଏ, 84 ଜନ୍ମର ଚକ୍ର ମଧ୍ୟ ସ୍ମୃତି ଆସିଥାଏ। ଏଥିରେ ଆଉ କ'ଣ ଅସୁବିଧା ଅଛି? କିଛି ବି ନାହିଁ। ଯେବେ କି ଆମେ ଦେବତା ହେଉଛେ, ତେଣୁ ଆମ ମଧ୍ୟରେ କୌଣସି ଆସୁରୀ ସ୍ୱଭାବ ମଧ୍ୟ ରହିବା ଉଚିତ ନୁହେଁ। କାହା ଉପରେ କ୍ରୋଧ କରିବାର ନାହିଁ, କାହାକୁ ଦୁଃଖ ଦେବାର ନାହିଁ, କୌଣସି ଫାଲତୁ କଥା ମଧ୍ୟ ଶୁଣିବାର ନାହିଁ। କେବଳ ବାବାଙ୍କୁ ମନେ ପକାଓ, ବାକି ସଂସାରର ପର ନିନ୍ଦା ପର ଚର୍ଚ୍ଚା ତ ବହୁତ ଶୁଣିଲ, ପଧାକଳ୍ପରୁ ଏସବୁ ଶୁଣି ଶୁଣି ତୁମେ ତଳକୁ ଖସିଛ। ଏବେ ବାବା କହୁଛନ୍ତି, ଏହି ସବୁ କର ନାହିଁ, ଅମୁକ ଏପରି, ଏହାଙ୍କ ଭିତରେ ଏହି ଦୁର୍ଗୁଣ ଅଛି, ଏଭଳି କୌଣସି ଫାଲତୁ କଥା ଆଲୋଚନା କର ନାହିଁ, ଏହା ଯେପରି ନିଜର ସମୟ ନଷ୍ଟ କରିବା ଅଟେ। ତୁମର ସମୟ ବହୁତ ମୂଲ୍ୟବାନ, ପାଠପଢ଼ାରେ ହିଁ ନିଜର କଲ୍ୟାଣ ଅଛି, ଏହାଦ୍ୱାରା ହିଁ ପଦ ପାଇବ। ସଂସାରର ପାଠପଢ଼ାରେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ, ପରୀକ୍ଷାରେ ପାସ୍ ହେବା ପାଇଁ ବିଦେଶ ଯାଇଥାନ୍ତି, ତୁମକୁ ତ କୌଣସି କଷ୍ଟ ଦିଆଯାଉ ନାହିଁ। ବାବା ଆତ୍ମାମାନଙ୍କୁ କହୁଛନ୍ତି, ମୋତେ ମନେ ପକାଓ, ଜଣେ ଦୁଇ ଜଣଙ୍କୁ ସମ୍ମୁଖରେ ବସାଉଛ, ତଥାପି ମଧ୍ୟ ବାବାଙ୍କର ସ୍ମୃତିରେ ରୁହ। ବାବାଙ୍କ ସ୍ମୃତିରେ ବସି ବସି ତୁମେ କଣ୍ଟାରୁ ଫୁଲ ହେଉଛ, କେତେ ଭଲ ଉପାୟ! ତେବେ ବାବାଙ୍କ ଶ୍ରୀମତକୁ ପାଳନ କରିବା ଆବଶ୍ୟକ ନା? ପ୍ରତ୍ୟେକଙ୍କର ରୋଗ ଅଲଗା ଅଲଗା ହୋଇଥାଏ, ତେଣୁ ପ୍ରତ୍ୟେକ ରୋଗ ପାଇଁ ସର୍ଜନ ଅର୍ଥାତ୍ ଡାକ୍ତର ଅଛନ୍ତି। ବଡ଼ ବଡ଼ ଲୋକଙ୍କର ବ୍ୟକ୍ତିଗତ ଡାକ୍ତର ଥାନ୍ତି ନା? ତୁମର ଡାକ୍ତର କିଏ? ଭଗବାନ। ସେ ହେଉଛନ୍ତି ଅବିନାଶୀ ସର୍ଜନ। କହୁଛନ୍ତି, ମୁଁ ତୁମକୁ ଅଧାକଳ୍ପ ପାଇଁ ନିରୋଗୀ କରୁଛି, କେବଳ ମୋତେ ମନେ ପକାଓ, ତେବେ ତୁମର ବିକର୍ମ ବିନାଶ ହୋଇଯିବ, ତୁମେ 21 ଜନ୍ମ ପାଇଁ ନିରୋଗୀ ହୋଇଯିବ। ଏକଥା ଗଣ୍ଠି ବାନ୍ଧି ଦେବା ଦରକାର, ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ନିରୋଗୀ ହୋଇଯିବ। ପୁଣି ଏକୋଇଶ ଜନ୍ମ ପାଇଁ କୌଣସି ବି ରୋଗ ହେବ ନାହିଁ। ଆତ୍ମା ତ ଅବିନାଶୀ ଅଟେ, ଶରୀର ହିଁ ରୋଗୀ ହୋଇଥାଏ, କିନ୍ତୁ କଷ୍ଟ ଆତ୍ମା ତ ଭୋଗିଥାଏ। ସେଠାରେ ତୁମେ ଅଧାକଳ୍ପ ପାଇଁ କେବେ ହେଲେ ରୋଗୀ ହେବ ନାହିଁ। ସେଥିପାଇଁ କେବଳ ବାବାଙ୍କ ସ୍ମୃତିରେ ତତ୍ପର ରୁହ। ସନ୍ତାନମାନଙ୍କୁ ସେବା ତ କରିବାକୁ ହିଁ ହେବ। ପ୍ରଦର୍ଶନୀରେ ସେବା କରି କରି ସନ୍ତାନମାନଙ୍କର ଗଳା ଶୁଖିଯାଉଛି। କେତେକ ସନ୍ତାନ ପୁଣି ଭାବୁଛନ୍ତି ଆମେ ସେବା କରି କରି ବାବାଙ୍କ ପାଖକୁ ଚାଲିଯିବୁ। ଏହା ମଧ୍ୟ ସେବା କରିବାର ବହୁତ ଭଲ ଉପାୟ ଅଟେ। ପ୍ରଦର୍ଶନୀରେ ମଧ୍ୟ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଦେଖାଇବା ଦରକାର। ଏହା ନମ୍ବର ୱାନ୍ ଚିତ୍ର ଅଟେ। ଭାରତରେ ଆଜିଠାରୁ 5000 ବର୍ଷ ପୂର୍ବରୁ ନିଶ୍ଚିତ ଭାବରେ ଏମାନଙ୍କର ରାଜ୍ୟ ଥିଲା। ଅମାପ ଧନ ସମ୍ପତ୍ତି ଥିଲା, ପବିତ୍ରତା ସୁଖ ଶାନ୍ତି ସବୁକିଛି ଥିଲା, କିନ୍ତୁ ଭକ୍ତି ମାର୍ଗରେ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଇଛନ୍ତି। ତେଣୁ କୌଣସି କଥା କିପରି ମନେ ପଡ଼ିବ। ଲକ୍ଷ୍ମୀ ନାରାୟଣଙ୍କର ଏହି ଚିତ୍ର ଫାଷ୍ଟ କ୍ଲାସ ଅଟେ। ସତ୍ୟଯୁଗରେ 1250 ବର୍ଷ ଏହି ରାଜବଂଶ ରାଜ୍ୟ କରିଥିଲେ। ଆଗରୁ ତୁମେ ମଧ୍ୟ ଏକଥା ଜାଣିନଥିଲ, ଏବେ ବାବା ତୁମକୁ ମନେ ପକାଇ ଦେଉଛନ୍ତି ଯେ ତୁମେମାନେ ହିଁ ସମ୍ପୂର୍ଣ୍ଣ ବିଶ୍ୱ ଉପରେ ରାଜ୍ୟ କରିଥିଲ। ଏକଥା କ'ଣ ତୁମେ ଭୁଲି ଯାଇଛ? 84 ଜନ୍ମ ମଧ୍ୟ ତୁମେ ହିଁ ନେଇଛ। ତୁମେ ହିଁ ସୂର୍ଯ୍ୟବଂଶୀ ଥିଲ, ପୁନର୍ଜନ୍ମ ତ ନେଉଛ। 84 ଜନ୍ମ ତୁମେ କିପରି ନେଉଛ ବୁଝିବା ପାଇଁ ଏହା ବହୁତ ସାଧାରଣ କଥା। ତଳକୁ ଖସି ଆସିଛ, ଏବେ ପୁଣି ବାବା ଉନ୍ନତି ମାର୍ଗରେ ନେଇ ଯାଉଛନ୍ତି। ଗାଉଛନ୍ତି ମଧ୍ୟ ଚଢ଼ତି କଳା ତେରେ ଭାନେ ସର୍ବକା ଭଲା, ଅର୍ଥାତ୍ ତୁମର ଉନ୍ନତିରେ ସମସ୍ତଙ୍କର କଲ୍ୟାଣ। ଏ କଥା କହି ଶଙ୍ଖ ଆଦି ବଜାଇଥାନ୍ତି। ଏବେ ତୁମେମାନେ ଜାଣିଛ ହାହାକାର ହେବ, ପାକିସ୍ତାନରେ ଦେଖ କ'ଣ ହୋଇଯାଇଥିଲା। ଅର୍ଥାତ୍ ଭାରତ ପାକିସ୍ତାନ ପାର୍ଟିସନ ସମୟର କଥା। ସମସ୍ତଙ୍କର ମୁଖରୁ ଏହା ବାହାରୁଥିଲା, ହେ ଭଗବାନ, ହାଇ ରାମ, ଏବେ କ'ଣ ହେବ। ବର୍ତ୍ତମାନର ଏହି ବିନାଶ ତ ବହୁତ ବଡ଼ ଅଟେ। ଶେଷରେ ପୁଣି ଜୟ ଜୟକାର ହେବ। ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି ଏହି ବିଶାଳ ଦୁନିଆର ଏବେ ବିନାଶ ହେବ। ବେହଦ୍ର ବାବା ବେହଦ୍ର ଜ୍ଞାନ ତୁମକୁ ଶୁଣାଉଛନ୍ତି। ସଂସାରର ଇତିହାସ ଭୂଗୋଳର କଥା ତ ଶୁଣି ଶୁଣି ଆସିଛ। ଏହା କାହାକୁ ମଧ୍ୟ ଜଣା ନଥିଲା ଯେ ଲକ୍ଷ୍ମୀ ନାରାୟଣ କିପରି ରାଜ୍ୟ କରିଥିଲେ। ଏମାନଙ୍କର ଇତିହାସ ଭୂଗୋଳ କେହି ମଧ୍ୟ ଜାଣି ନାହାନ୍ତି। ତୁମେ ଭଲ ଭାବରେ ଜାଣିଛ ଆମେ ଏତେ ଜନ୍ମ ରାଜ୍ୟ କଲେ ପୁଣି ଦ୍ୱାପର ଯୁଗରୁ ଏହି ସବୁ ଧର୍ମ ହେବ। ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ, ଯାହା ଆତ୍ମିକ ପିତା ସନ୍ତାନମାନଙ୍କୁ ଦେଉଛନ୍ତି। ସେଠାରେ ତ ମନୁଷ୍ୟ ମନୁଷ୍ୟକୁ ପଢ଼ାଉଛନ୍ତି, ଏଠାରେ ଆତ୍ମାମାନଙ୍କୁ ପରମାତ୍ମା ନିଜ ଭଳି କରାଉଛନ୍ତି। ଶିକ୍ଷକ ନିଶ୍ଚୟ ନିଜ ଭଳି କରାଇବେ ନା? ବାବା କହୁଛନ୍ତି ମୁଁ ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ ଦୁଇ ମୁକୁଟଧାରୀ କରାଉଛି। ଆଲୋକର ମୁକୁଟ ଅର୍ଥାତ୍ ପ୍ରଭାବ ମଣ୍ଡଳ ବାବାଙ୍କୁ ମନେ ପକାଇବା ଦ୍ୱାରା ମିଳିଥାଏ, ଏବଂ 84 ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେଉଛ, ଅର୍ଥାତ୍ ରାଜ ମୁକୁଟ ମିଳୁଛି। ଏବେ ତୁମମାନଙ୍କୁ କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବୁଝାଯାଇଛି। ସତ୍ୟଯୁଗରେ କର୍ମ ଅକର୍ମ ହୋଇଥାଏ, ରାବଣ ରାଜ୍ୟରେ ହିଁ କର୍ମ ବିକର୍ମ ହୁଏ। ସିଢ଼ି ତଳକୁ ଖସି ଆସିଥାନ୍ତି, କଳା କମ୍ ହୋଇ ହୋଇ ତଳକୁ ଖସିବାକୁ ହିଁ ହେବ। କେତେ ଛି ଛି ନିକୃଷ୍ଟ ହୋଇଯାଉଛନ୍ତି, ପୁଣି ବାବା ଆସି ଭକ୍ତମାନଙ୍କୁ ଫଳ ଦେଇଥାନ୍ତି। ଦୁନିଆରେ ଭକ୍ତ ତ ସମସ୍ତେ ଅଟନ୍ତି, ସତ୍ୟଯୁଗରେ କେହି ଭକ୍ତ ହୁଅନ୍ତି ନାହିଁ। ଏହିଠାରେ ହିଁ ଭକ୍ତି ମାର୍ଗ ରହିଛି। ସତ୍ୟଯୁଗରେ ତ ଜ୍ଞାନର ପ୍ରାରବ୍ଧ ଥାଏ। ଏବେ ତୁମେ ଜାଣୁଛ ଆମେ ବାବାଙ୍କଠାରୁ ବେହଦ୍ର ପ୍ରାରବ୍ଧ ନେଉଛୁ। କାହାକୁ ମଧ୍ୟ ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ବିଷୟରେ ବୁଝାଓ। ଆଜିଠାରୁ 5000 ବର୍ଷ ପୂର୍ବେ ଏମାନଙ୍କର ରାଜ୍ୟ ଥିଲା, ବିଶ୍ୱରେ ସୁଖ ଶାନ୍ତି ପବିତ୍ରତା ସବୁ ଥିଲା, ଆଉ କୌଣସି ଧର୍ମ ନ ଥିଲା। ଏବେ ତ ଅନେକ ଧର୍ମ ରହିଛି, ସେହି ପ୍ରଥମ ଧର୍ମ ହିଁ ନାହିଁ। ତେଣୁ ଏହି ଧର୍ମକୁ ନିଶ୍ଚୟ ପୁନଃ ଆସିବାକୁ ହେବ। ଏବେ ବାବା କେତେ ସ୍ନେହର ସହିତ ପଢ଼ାଉଛନ୍ତି, ଏଠାରେ କୌଣସି ଲଢ଼େଇର କଥା ନାହିଁ। ଭିକାରୀ ଭଳି ସିଧା ସାଧା ଜୀବନ ଅଟେ, ଅନ୍ୟର ରାଜ୍ୟ ଅଟେ, ନିଜର ସବୁକିଛି ଗୁପ୍ତ ଅଟେ। ବାବା ମଧ୍ୟ ଗୁପ୍ତରେ ଆସିଛନ୍ତି, ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। ଆତ୍ମା ହିଁ ସବୁକିଛି କରୁଛି, ଶରୀର ଦ୍ୱାରା ଅଭିନୟ କରୁଛି। ଆତ୍ମା ଏବେ ଦେହ ଅଭିମାନୀ ହୋଇଯାଇଛି। ଏବେ ବାବା କହୁଛନ୍ତି, ଦେହି ଅଭିମାନୀ ହୁଅ, ବାବା ଅନ୍ୟ କୌଣସି କଷ୍ଟ ଦେଉ ନାହାନ୍ତି। ବାବା ଯେବେ ଗୁପ୍ତ ରୂପରେ ଆସୁଛନ୍ତି, ତେବେ ତୁମମାନଙ୍କୁ ଗୁପ୍ତ ଦାନରେ ବିଶ୍ୱର ବାଦଶାହୀ ଦେଉଛନ୍ତି। ତୁମର ସବୁକିଛି ଗୁପ୍ତ ଅଟେ, ସେଥିପାଇଁ ରୀତି ଅନୁସାରେ କନ୍ୟାକୁ ଯେବେ ଯୌତୁକ ଦେଇଥାନ୍ତି, ଗୁପ୍ତରେ ଦେଇଥାନ୍ତି। ବାସ୍ତବରେ ଗାୟନ କରାଯାଏ, ଗୁପ୍ତ ଦାନ ମହାପୁଣ୍ୟ। ଦୁଇ ଚାରି ଜଣଙ୍କୁ ଜଣା ପଡ଼ିଗଲେ ମଧ୍ୟ ଦାନର ଶକ୍ତି କମିଯାଏ। ବାବା କହୁଛନ୍ତି, ସନ୍ତାନମାନେ ତୁମେ ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀନାରାୟଣଙ୍କର ଚିତ୍ର ବିଷୟରେ ସମସ୍ତଙ୍କୁ ବୁଝାଅ। ତୁମେ ଚାହୁଁଛ ନା ବିଶ୍ୱରେ ଶାନ୍ତି ହେଉ, କିନ୍ତୁ ତାହା କେବେ ଥିଲା ଏହା କାହାର ବୁଦ୍ଧିରେ ନାହିଁ। ଏବେ ତୁମେ ଜାଣୁଛ, ସତ୍ୟଯୁଗରେ ପବିତ୍ରତା ସୁଖ ଶାନ୍ତି ସବୁ ଥିଲା। କେହି ଶରୀର ତ୍ୟାଗ କଲେ କହିଥାନ୍ତି, ଅମୁକ ସ୍ୱର୍ଗବାସୀ ହେଲା, କିନ୍ତୁ କିଛି ବୁଝୁ ନାହାନ୍ତି। ଯାହାକୁ ଯାହା ଆସୁଛି କହି ଦେଉଛନ୍ତି, ଅର୍ଥ କିଛି ନାହିଁ। ଏହା ହେଉଛି ଡ୍ରାମା। ମିଠା ମିଠା ସନ୍ତାନମାନଙ୍କ ବୁଦ୍ଧିରେ ଜ୍ଞାନ ଅଛି ଯେ ଆମେ 84 ଜନ୍ମର ଚକ୍ର ଲଗାଉଛୁ। ଏବେ ବାବା ଆସିଛନ୍ତି ପତିତ ଦୁନିଆରୁ ପାବନ ଦୁନିଆକୁ ନେଇଯିବା ପାଇଁ। ବାବାଙ୍କର ସ୍ମୃତିରେ ରହି ଟ୍ରାନ୍ସଫର ଅର୍ଥାତ୍ ପରିବର୍ତ୍ତନ ହୋଇ ଚାଲିଛନ୍ତି। ଆମେ କଣ୍ଟାରୁ ଫୁଲ ହେଉଛୁ, ପୁଣି ଆମେ ଚକ୍ରବର୍ତ୍ତୀ ରାଜା ହେବୁ। ରାଜ୍ୟପଦର ଦାତା ବାବା ଅଟନ୍ତି, ସେହି ପରମାତ୍ମା ତ ସର୍ବଦା ପବିତ୍ର ଅଟନ୍ତି, ସେ ହିଁ ଆସୁଛନ୍ତି ପବିତ୍ର କରିବା ପାଇଁ। ସତ୍ୟଯୁଗରେ ତୁମେ ବହୁତ ସୁନ୍ଦର ହୋଇଯିବ, ସେଠାରେ ସ୍ୱାଭାବିକ ସୁନ୍ଦରତା ରହିବ। ଆଜିକାଲି ତ କୃତ୍ରିମ ସାଜସଜ୍ଜା କରୁଛନ୍ତି, କଣ କଣ ଫେସନ ବାହାରିଛି, କି କି ପ୍ରକାର ଡ୍ରେସ୍ ପିନ୍ଧୁଛନ୍ତି। ଆଗେ ମହିଳାମାନେ କାହାର ନଜର ନ ପଡ଼ିବା ପାଇଁ ପ୍ରାୟ ପର୍ଦ୍ଦା ଭିତରେ ହିଁ ରହୁଥିଲେ, ଏବେ ତ ଆହୁରି ଖୋଲା କରି ସ୍ୱଚ୍ଛ ହୋଇ ବସ୍ତ୍ର ପିନ୍ଧୁଛନ୍ତି ସ୍ୱଚ୍ଛନ୍ଦ ହୋଇ ବସ୍ତ୍ର ପିନ୍ଧୁଛନ୍ତି। ସେଥିପାଇଁ ସବୁଆଡ଼େ କୁକର୍ମ ବଢ଼ିଗଲାଣି। ବାବା କହୁଛନ୍ତି, ହିଅର୍ ନ ଇଭିଲ, ଖରାପ କଥା ଶୁଣ ନାହିଁ। ରାଜାଙ୍କ ପାଖରେ କ୍ଷମତା ଥାଏ, ଈଶ୍ୱର ଅର୍ଥେ ଦାନ କରିଥାନ୍ତି, ତେଣୁ ସେଥିରେ ଶକ୍ତି ରହିଥାଏ। ଏଠାରେ ତ କାହା ପାଖରେ ଶକ୍ତି ନାହିଁ, ଯାହାକୁ ଯାହା ଆସିଲା ପଚାରି ଚାଲିଛନ୍ତି, କରି ଚାଲିଛନ୍ତି। ମନୁଷ୍ୟ ବହୁତ ଖରାପ ହୋଇଯାଇଛନ୍ତି। ତୁମେ ବହୁତ ଭାଗ୍ୟଶାଳୀ ଅଟ, କାରଣ ନାଉରିଆ ତୁମର ହାତ ଧରିଛନ୍ତି। ତୁମେ ହିଁ କଳ୍ପ କଳ୍ପ ନିମିତ ହେଉଛ। ତୁମେ ଜାଣିଛ, ପ୍ରଥମେ ମୁଖ୍ୟ ହେଉଛି ଦେହ ଅଭିମାନ, ତାପରେ ହିଁ ସବୁ ଭୂତ ଆସିଥାନ୍ତି। ପରିଶ୍ରମ କରିବାକୁ ହେବ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଓ। ଏହା କୌଣସି କଡ଼ା ଔଷଧ ନୁହେଁ, କେବଳ କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଓ। ବାବାଙ୍କ ସ୍ମୃତିରେ ଯେତେ ଦୂର ଚାଲି ଚାଲି ଗଲେ ମଧ୍ୟ କେବେ ଗୋଡ଼ ଥକିବ ନାହିଁ, ବରଂ ହାଲୁକା ହୋଇଯିବ, ବହୁତ ସହଯୋଗ ମିଳିବ। ତୁମେ ମାଷ୍ଟର ସର୍ବଶକ୍ତିମାନ ହୋଇଯାଉଛ, ତୁମେ ଜାଣିଛ ଆମେ ବିଶ୍ୱର ମାଲିକ ହେଉଛୁ, ବାବାଙ୍କ ପାଖକୁ ଆସିଛୁ, ଆଉ କୌଣସି କଷ୍ଟ ଦେଉ ନାହାନ୍ତି। କେବଳ ସନ୍ତାନମାନଙ୍କୁ କହୁଛନ୍ତି, ଖରାପ କଥା ଶୁଣ ନାହିଁ। ଯେଉଁମାନେ ସେବାଯୋଗ୍ୟ ସନ୍ତାନ, ତାଙ୍କ ମୁଖରୁ ସର୍ବଦା ଜ୍ଞାନ ରତ୍ନ ବାହାରିବ, ଜ୍ଞାନର କଥା ବ୍ୟତୀତ ଆଉ କୌଣସି କଥା ମୁଖରୁ ବାହାରିବ ନାହିଁ। ତୁମକୁ ବାହ୍ୟ ପରଚର୍ଚ୍ଚାର କଥା କେବେ ଶୁଣିବାର ନାହିଁ। ସେବାଧାରୀମାନଙ୍କ ମୁଖରୁ ସର୍ବଦା ରତ୍ନ ହିଁ ବାହାରିଥାଏ। ଜ୍ଞାନର କଥା ବ୍ୟତୀତ ବାକି ସବୁ ହେଉଛି ପଥର ମାରିବା ସହ ସମାନ। ପଥର ମାରୁନାହାନ୍ତି ତ ନିଶ୍ଚୟ ଜ୍ଞାନରତ୍ନ ଦେଉଛନ୍ତି। ହୁଏତ ପଥର ମାରିବେ କିମ୍ବା ଅବିନାଶୀ ଜ୍ଞାନରତ୍ନ ଦାନ କରିବେ। ଜ୍ଞାନରତ୍ନର ମୂଲ୍ୟ ଅତୁଳନୀୟ। ବାବା ଆସି ତୁମକୁ ଜ୍ଞାନରତ୍ନ ଦେଉଛନ୍ତି। ସନ୍ତାନମାନେ ଜାଣିଛନ୍ତି ବାବା ବହୁତ ବହୁତ ମିଠା ଅଟନ୍ତି। ଅଧାକଳ୍ପ ଗାୟନ କରି ଆସିଥିଲେ ତୁମେ ମାତା ପିତା କିନ୍ତୁ ଅର୍ଥ କିଛି ବି ବୁଝି ନଥିଲେ। ଶୁଆ ଭଳି କେବଳ ଗାଉଥିଲେ। ତୁମେମାନେ କେତେ ଖୁସି ହେବା ଦରକାର। ବାବା ଆମକୁ ବେହଦ୍ର ସମ୍ପତ୍ତି ଦେଇ ବିଶ୍ୱର ବାଦଶାହୀ ଦେଉଛନ୍ତି। 5000 ବର୍ଷ ପୂର୍ବରୁ ଆମେ ବିଶ୍ୱର ମାଲିକ ଥିଲେ, ଏବେ ନାହୁଁ ପୁଣି ହେବୁ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି। ବ୍ରାହ୍ମଣ କୁଳ ଦରକାର ନା? ଭାଗୀରଥ କହିବା ଦ୍ୱାରା ମଧ୍ୟ ବୁଝିପାରିବେ ନାହିଁ। ସେଥିପାଇଁ ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ କୁଳ ରହିଛି। ବ୍ରହ୍ମାଙ୍କ ଶରୀରରେ ବାବା ପ୍ରବେଶ କରିଥାନ୍ତି, ସେଥିପାଇଁ ତାଙ୍କୁ ଭାଗୀରଥ କୁହାଯାଉଛି। ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଅଟନ୍ତି। ବ୍ରାହ୍ମଣ ହେଉଛନ୍ତି ଚୁଟି ଅର୍ଥାତ୍ ସର୍ବୋଚ୍ଚ। ବିରାଟ ରୂପ ମଧ୍ୟ ଏହିପରି ଅଟେ। ଉପରେ ବାବା, ତା ଉପରେ ସଙ୍ଗମ ଯୋଗୀ ବ୍ରାହ୍ମଣ, ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ ହେଉଛନ୍ତି। ତୁମେ ଜାଣିଛ ଏବେ ଆମେ ଈଶ୍ୱରୀୟ ସନ୍ତାନ ଅଟୁ, ପୁଣି ଦୈବୀ ସନ୍ତାନ ହେବୁ। ତେବେ ଡିଗ୍ରୀ କମିଯିବ। ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ କମ୍ ଡିଗ୍ରୀ ସମ୍ପନ୍ନ ଅଟନ୍ତି, କାହିଁକି ନା ଏମାନଙ୍କ ଭିତରେ ଜ୍ଞାନ ନାହିଁ। ବ୍ରାହ୍ମଣମାନଙ୍କ ଠାରେ ଜ୍ଞାନ ଅଛି, କିନ୍ତୁ ଲକ୍ଷ୍ମୀ ନାରାୟଣଙ୍କୁ ଅଜ୍ଞାନୀ କୁହାଯିବ ନାହିଁ, କାରଣ ଏମାନେ ଜ୍ଞାନ ଦ୍ୱାରା ଏପରି ପଦ ପାଇଛନ୍ତି। ତୁମେ ବ୍ରାହ୍ମଣ କେତେ ଉଚ୍ଚ ଅଟ, ପୁଣି ଦେବତା ହେବା ପରେ ତ କିଛି ବି ଜ୍ଞାନ ରହୁନାହିଁ। ଏମାନଙ୍କ ମଧ୍ୟରେ ଜ୍ଞାନ ଥିଲେ ଦୈବୀ ବଂଶରେ ପରମ୍ପରାରୁ ଚାଲି ଆସିଥାନ୍ତା। ମିଠା ମିଠା ଶିକିଲତା ଅର୍ଥାତ୍ ହଜିଯାଇ ମିଳିଥିବା ସନ୍ତାନମାନଙ୍କୁ ବାବା ସମସ୍ତ ରହସ୍ୟ ସମସ୍ତ ଉପାୟ ବତାଉଛନ୍ତି। ରେନ୍ରେ ବସି ମଧ୍ୟ ତୁମେ ସେବା କରିପାରିବ। ଗୋଟିଏ ଚିତ୍ର ବିଷୟରେ ବି ପରସ୍ପର ଭିତରେ ବସି କଥା ହେଲେ ବହୁତ ଆସି ଏକାଠି ହୋଇଯିବେ। ଯେଉଁମାନେ ଏହି କୁଳର ହୋଇଥିବେ ସେମାନେ ଭଲ ଭାବରେ ଧାରଣ କରି ପ୍ରଜା ହୋଇଯିବେ। ସେବା ପାଇଁ ତ ବହୁତ ଭଲ ଭଲ ଚିତ୍ର ରହିଛି। ଆମେ ଭାରତବାସୀ ପ୍ରଥମେ ଦେବୀ ଦେବତା ଥିଲେ, ଏବେ ତ କିଛି ନାହିଁ। ପୁଣି ଇତିହାସର ପୁନରାବୃତ୍ତି ହେଉଛି। ମଝିରେ ଏହା ହେଉଛି ସଙ୍ଗମ ଯୁଗ, ଯେଉଁ ସମୟରେ ତୁମେମାନେ ପୁରୁଷୋତ୍ତମ ହେଉଛ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ, ନମସ୍ତେ, ନମସ୍ତେ ବାବା, ଧନ୍ୟବାଦ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ଜ୍ଞାନର କଥା ବ୍ୟତୀତ ଆଉ କୌଣସି କଥା ମୁଖରେ ଧରିବାର ନାହିଁ। ପରଚର୍ଚ୍ଚାର କଥା କେବେ ବି ଶୁଣିବାର ନାହିଁ। ମୁଖରୁ ସର୍ବଦା ରତ୍ନ ବାହାରୁଥାଉ, ପଥର ନୁହେଁ। ଧାରଣା ନମ୍ବର 2, ସେବା କରିବା ସହିତ ଯୋଗର ଯାତ୍ରାରେ ରହି ନିଜକୁ ନିରୋଗୀ କରିବାକୁ ହେବ। 21 ଜନ୍ମ ନିରୋଗୀ କରିବା ପାଇଁ ସ୍ୱୟଂ ଭଗବାନ ଅବିନାଶୀ ସର୍ଜନ ରୂପରେ ଆମକୁ ମିଳିଛନ୍ତି। ଏହି ନଶାରେ ବା ଖୁସିରେ ରହିବାକୁ ହେବ। ଆଜିର ବରଦାନ, ପ୍ରତ୍ୟେକ କର୍ମରେ ପିତାଙ୍କୁ ଅନୁକରଣ କରି ସ୍ନେହର ପ୍ରତିଦାନ ଦେଉଥିବା ତୀବ୍ର ପୁରୁଷାର୍ଥୀ ଭବ। ଯାହା ପ୍ରତି ସ୍ନେହ ଥାଏ ତାଙ୍କୁ ଅନୁକରଣ କରିବା ଆପେ ଆପେ ହୋଇଯାଏ। ତେଣୁ ସର୍ବଦା ମନେ ରହୁ ଯେ ମୁଁ ଯେଉଁ କର୍ମ କରୁଛି ଏହା ବ୍ରହ୍ମା ବାବାଙ୍କର କର୍ମ ଭଳି ଅଟେ। ତ ଯଦି ନୁହେଁ ତେବେ ବନ୍ଦ କରିଦିଅ। ନିଜର ପିତାଙ୍କୁ କପି କରି ତାଙ୍କ ସମାନ ହୋଇଯାଅ। କପି କରିବା ପାଇଁ ଯେପରି କାର୍ବନ ପେପର ଅର୍ଥାତ୍ କଳା କାଗଜ ବ୍ୟବହାର କରିଥାନ୍ତି, ସେହିପରି ତୁମେମାନେ ମଧ୍ୟ ଧ୍ୟାନ ଦେବାର କଳା କାଗଜ ପକାଅ, ତେବେ କପି ହୋଇଯିବ। କାହିଁକି ନା ଏବେ ହିଁ ତୀବ୍ର ପୁରୁଷାର୍ଥୀ ହୋଇ ନିଜକୁ ସର୍ବଶକ୍ତିରେ ସମ୍ପନ୍ନ କରିବାର ସମୟ ଅଟେ। ଯଦି ନିଜେ ନିଜକୁ ସମ୍ପନ୍ନ କରି ନ ପାରୁଛ, ତେବେ ସହଯୋଗ ନିଅ, ନଚେତ ଆଉ କିଛି ସମୟ ପରେ ଅତି ବିଳମ୍ବ ହୋଇଯିବ। ସ୍ଲୋଗାନ ସନ୍ତୁଷ୍ଟତାର ଫଳ ପ୍ରସନ୍ନତା ଅଟେ। ପ୍ରସନ୍ନଚିତ ହେବା ଦ୍ୱାରା ପ୍ରଶ୍ନ ସମାପ୍ତ ହୋଇଯାଏ। ଅବ୍ୟକ୍ତ ଇସାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। କୌଣସି ଦୁର୍ବଳ ଆତ୍ମାର ଦୁର୍ବଳତାକୁ ଦେଖ ନାହିଁ। ଏହି କଥା ସ୍ମୃତିରେ ରହୁ ଯେ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଆତ୍ମା ଅଛନ୍ତି, ତେଣୁ ସମସ୍ତଙ୍କ ପ୍ରତି ଆତ୍ମିକ ଦୃଷ୍ଟି ରହୁ। ଆତ୍ମା ରୂପରେ ସେମାନଙ୍କୁ ସ୍ମୃତିରେ ଆଣିଲେ ଶକ୍ତି ଦେଇପାରିବ। ଆତ୍ମା କଥା କହୁଛି, ଆତ୍ମାର ସଂସ୍କାର ଏଭଳି। ଏହି ପାଠକୁ ପକ୍କା କରିଦିଅ, ତାହେଲେ ସ୍ୱତଃ ହିଁ ସମସ୍ତଙ୍କ ପ୍ରତି ଶୁଭ ଭାବନା ରହିବ। ଓମ୍ ଶାନ୍ତି।